ହ୍ୟାଲୋ, ମୁଁ ହାଲୋ, ନମସ୍କାର, ମୁଁ ଆରତୀ ପରିଡ଼ା କହୁଥିଲି, ଭଗବତ ମଠ ବସ୍ତି 50 ନମ୍ବର ୱାର୍ଡରୁ। ଆମର ଡ୍ରେନ ଭିତରେ ପାଣି ପାଇପଟା ଯାଇଛି, ସେ ପାଇପଟା ଡ୍ରେନ ଭିତରେ ଯେହେତୁ ଯାଇଛି ଅସୁବିଧାର ସମ୍ମୁଖୀନ ହଉଛୁ ଆମେ, ଯେହେତୁ ଡ୍ରେନ ଭିତରେ ପାଇପଟା ଯାଇଛି, ସେ ପାଇପଟାକୁ ଅଲଗା ଜାଗାକୁ ସିଫ୍ଟ କରିଦେଲେ ଆମେ ଉପକୃତ ହୁଅନ୍ତୁ, ସେ ସ୍ୱଚ୍ଛ ପାଣି ବି ଆମେ ପାଇପାରନ୍ତୁ। କାଳେ ସେ ଯୋଉ ଟାଙ୍କିଟା ଫାଟିଯିବ, ପାଇପଟା ଫାଟିଗଲେ ଆମେ ଅପରିଷ୍କାର ଜଳ ପାଇବୁ ନା, ଆମ ପାଇଁ ସେଠି କ୍ଷତିକାରଣ ହବ। ସେ ପାଇପଟା ଅଲଗା ଜାଗାକୁ କନେକ୍ସନ କରିଦେଲେ ଆମେ ଖୁସି ହୁଅନ୍ତୁ।
ବିଶ୍ୱ ନମସ୍କାର।